ପରି ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ତା କୂଳେ ବିଜେ ଶ୍ରୀ ଗୁପ୍ତେଶ୍ୱର ତା କୂଳେ ବିଜେ ଏ ଶ୍ରୀ ଗୁପ୍ତେଶ୍ୱର ଗୁମ୍ଫା ଗହରେ ରହି ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ଲୀଳା ଦେଖିଲେ ଆଖି ଯିବ ଖୁସି ହୋଇ ଏମିତି ଶ୍ରୀ କାହିଁ ତ ନାହିଁ ଏମିତି ଶ୍ରୀ କାହିଁ ତ ନାହିଁ ସ୍ୱୟଂ ସମ୍ଭୂତ ବିହି ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମରେ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ରାମଗିରି ନାମ ଶ୍ରୀପଦୁ ପାତ୍ର ନିଯୁକ୍ତ ହୋଇ କରୁଥାନ୍ତି ଶାସନ ଜୟପୁରର ରାଜା ଶ୍ରୀ ବିକ୍ରମ ଦେବଙ୍କ ଆଦେଶ ପାଇ ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ଶିକାରୀ ପ୍ରାଣକୁ ଦେଇ କହିଦେଲା ସତ କଥା ଉପତ ବାଣୀ ଶୁଣି ଶ୍ରୀପଦ ରାଜାଙ୍କୁ ଦେଲେ ବାରତା ତହୁ ରାଜନ ଗୁମ୍ଫା ଭିତରେ ତହୁ ରାଜନ ଗୁମ୍ଫା ଭିତରେ ଗୁପ୍ତେଶ୍ୱର ଦେଲେ କହି ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ନେଇ ଗୁପ୍ତେଶ୍ୱର ମହିରେ କରନ୍ତି ଖେଳା ପତିତ ଜନ ଉଦ୍ଧାର ପାଇଁ ତାଙ୍କର ଲୀଳା ଖେଳା ଆରେ ସୁମନ କର ସ୍ମରଣ ଆରେ ସୁମନ କର ସ୍ମରଣ ମୁଁ ଆତ୍ମା ଭାବ ନେଇ ହୋ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମ ତାକୁଳେ ବିଜେ ଶ୍ରୀ ଗୁପ୍ତେଶ୍ୱର ତାକୁଳେ ବିଜେ ଶ୍ରୀ ଗୁପ୍ତେଶ୍ୱର ଗୁମ୍ଫା ଗହ୍ୱରେ ରହି ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମନେ ସାବରୀ ନଈ ଯାଉଛି ବହି ଗୁପ୍ତ ଗଙ୍ଗା ନାମନେ ହୋ ଗୁପ୍ତ ଗଙ୍ଗା ନାମନେ ହୋ ଗୁପ୍ତ ଗଙ୍ଗା ନାମନେ ହୋ ଗୁପ୍ତ ଗଙ୍ଗା ନାମନେ।